ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକୃତି ସହ ମିତ୍ରତା ସ୍ଥାପନ କରି ପରିବେଶ ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନର ଆବଶ୍ୟକତା, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମକୁମାରୀଙ୍କ ଡିଭାଇନ୍ ରିଟ୍ରିଟ୍ ସେଣ୍ଟରର କଲେ ଉଦ୍ଘାଟନ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ଅନିୟମିତତା ମାମଲାରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନୟାଗଡ଼ ଜିଲ୍ଲାରେ ବୃତ୍ତାଙ୍ଗ ବୃହତ ଜଳସେଚନ ପ୍ରକଳ୍ପକୁ ଅନୁମତି ପ୍ରଦାନ କଲେ କେନ୍ଦ୍ର ସରକାର ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ପରିବେଶ ବିନା ମଣିଷ ବଞ୍ଚିବା ଅସମ୍ଭବ, ପ୍ରକୃତି ସହ ମିତ୍ରତା ସ୍ଥାପନ କରି ପରିବେଶ ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନର ଆବଶ୍ୟକତା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ୱର ସନ୍ନିକଟ ହରିଡ଼ାମଦାଠାରେ ବ୍ରହ୍ମକୁମାରୀଙ୍କ ଡିଭାଇନ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି। ଶ୍ରୀମତୀ ମୁର୍ମୁ ଏହି ଅବସରରେ ଲାଇଫ୍ଷ୍ଟାଇଲ୍ ଫର୍ ସଷ୍ଟେନାବିଲିଟି ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି,
ଓଡ଼ିଆ ଭାଗବତରେ ଅତି ବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି, କାମ ଧେନୁର ପ୍ରାୟ ମୋହି ପ୍ରଜା କଳ୍ପିତେ ଶସ୍ୟତେହି। ଅର୍ଥାତ୍ ଏ ପୃଥିବୀ କାମଧେନୁ ପରି ମାନବ ସମାଜର ସବୁ ଆଶା ଆକାଂକ୍ଷା ପୂରଣ କରେ। ପ୍ରକୃତିରେ ପ୍ରାଚୁର୍ଯ୍ୟ ଭରି ରହିଛି, ପାହାଡ଼, ଜଙ୍ଗଲ, ନଦନଦୀ, ହ୍ରଦ, ସମୁଦ୍ର, ବର୍ଷା, ପବନ, ସବୁ ପ୍ରାଣୀ ଜଗତର ଜୀବନଯାପନ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛି। କିନ୍ତୁ ମଣିଷ ସମାଜ ମନେ ରଖିବା ଉଚିତ ଯେ ପ୍ରକୃତିର ବିପୁଳତା ମଣିଷର ଆବଶ୍ୟକତା ପାଇଁ ଉଦ୍ଦିଷ୍ଟ, ଲୋଭ ଏବଂ ଭୋଗ ପାଇଁ ନୁହେଁ। ପ୍ରକୃତି ସହିତ ମିତ୍ରତା ସ୍ଥାପନ କରି ପ୍ରକୃତି ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି।
ଏହା ପୂର୍ବରୁ ରାଷ୍ଟ୍ରପତି ଐତିହାସିକ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ରାଷ୍ଟ୍ରପତି ଏହି ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପୁରୀ ସମୁଦ୍ର ବେଳାଭୂମିରେ କିଛି ସମୟ ଅତିବାହିତ କରିଥିଲେ। ଏ ସମୟରେ ସେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧିତ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମସ୍ତ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି। ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ସ୍ନାତକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟରେ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଆବେଦନଗୁଡ଼ିକର ଶୁଣାଣି କରାଯାଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ବୁଧବାର ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବେଆଇନ ଭାବେ ସରକାରୀ ଜମି ଦଖଲ କରୁଥିଲେ ତାହା ତୁରନ୍ତ ଦଖଲମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଜମିଗୁଡ଼ିକ ବିକାଶ ଏବଂ ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ, ଜବରଦଖଲ ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜବରଦଖଲ ହଟିବା ପରେ ସରକାରୀ ଜମି ଚାରିପଟେ ବାଡ଼ ଦିଆଯିବା ସହ ସାଇନ୍ବୋର୍ଡ଼ ଲଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଜି ଭୁବନେଶ୍ୱର ରାଜଭବନଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ ତାଙ୍କୁ ରାଜଭବନର କଫି ଟେବୁଲ୍ ବୁକ୍ ବ୍ରେକିଂ ଦି ବ୍ୟାରିୟର ରିଚିଂ ଆଉଟ୍ ଟୁ ପିପୁଲ୍ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲାରେ ବୃତ୍ତାଙ୍ଗ ବୃହତ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଦଶପଲ୍ଲା ଏବଂ ନୟାଗଡ଼ର 23,000 ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ସାକ୍ଷାତ କରି ବୃତ୍ତାଙ୍ଗ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରସ୍ତାବିତ ବୃତ୍ତାଙ୍ଗ ଜଳସେଚନ ପ୍ରକଳ୍ପର ଲମ୍ବ 552 ମିଟର ଥିବାବେଳେ ଏଥିରେ 8ଟି ଗେଟ୍ ରହିବ। ଏଥିପାଇଁ ମୋଟ 1,658.72 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ ନିର୍ମାଣ ହେଲେ ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକର 309ଟି ଗ୍ରାମର ଚାଷଜମିଗୁଡ଼ିକ ଜଳସେଚିତ ହୋଇପାରିବ। ପ୍ରସ୍ତାବିତ ପ୍ରକଳ୍ପ ନେଇ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଗତବର୍ଷ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚସାରିଛନ୍ତି। ଗତକାଲି ଅଧାବାଟରେ ଅଟକିଥିବା ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ଓ ଅବକାଶ ପୂଜା କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରବଳ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ। ତେବେ ତିନି ରଥ ଉପରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ସନ୍ଧ୍ୟା ଆଳତୀ ନୀତି ହେବା ପରେ ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ାରେ ଆଜି ରଥଟଣା ହେଉଥିବାବେଳେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ବ୍ରହ୍ମତାଳଧ୍ୱଜ ରଥ ବାମମୋଡ଼ ନେବାରୁ ସେଠାରେ ଅଟକି ରହିଛି। ପୂର୍ବତଟ ରେଳବାଇର ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ସିଧା କରିବା ପରେ ରଥଟଣା କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ରଥଟଣା ଆରମ୍ଭ ହୋଇଛି। ଆସନ୍ତାକାଲି ମଧ୍ୟ ସେଠାରେ ରଥଟଣା ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ତିନି ରଥକୁ ଟାଉନ୍ ଥାନା ପର୍ଯ୍ୟନ୍ତ ନିଆଯାଇଛି। ଆସନ୍ତାକାଲି ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନିଆଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେଠାରେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ବାରିପଦାରେ ରଥଯାତ୍ରା ଅବସରରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବା ପରମ୍ପରାକୁ ଚଳିତ ବର୍ଷ 50 ବର୍ଷ ପୂରିଛି। 1975 ମସିହାରେ ଦେଶରେ ପ୍ରଥମ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ବାରିପଦାର ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା ନେଇ ନିଷ୍ପତ୍ତି ହୋଇଥିଲା। ବୌଦ୍ଧ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରଠାରେ ଆଜି ଶ୍ରୀଜଗନ୍ନାଥଙ୍କ ବାସୀ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଠାକୁରଙ୍କ ନୀତିକାନ୍ତି ପରେ ପହଣ୍ଡି କାର୍ଯ୍ୟ ଶେଷ ହୋଇଛି। ସନ୍ଧ୍ୟା 6ଟାରୁ ରଥଟଣା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର କିଶୋର ଜେନା ଏବଂ ଅମିତ ରୋହିଦାସଙ୍କ ପାଇଁ ରାଜ୍ୟ ସରକାର ପ୍ରୋହାହନ ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କ ପାଇଁ 15 ଲକ୍ଷ ଟଙ୍କା ଲେଖାଏଁ ପ୍ରୋହାହନ ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଉଭୟ ଖେଳାଳି ନିଜର ଜନ୍ମମାଟି ସମେତ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଏବଂ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଅଲିମ୍ପିକ୍ସରେ କିଶୋର ଜେନା ଜାଭେଲିନ୍ ଥ୍ରୋ ଓ ଅମିତ ରୋହିଦାସ ପୁରୁଷ ହକି ଦଳରେ ସ୍ଥାନ ପାଇଛନ୍ତି। ନୂଆପଡ଼ା ଜିଲ୍ଲାରେ 1452 ଜଣଙ୍କର ରକ୍ତ ଶିକୁଳି ରୋଗ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ଜୁନ୍ 19 ତାରିଖରୁ ଚଳିତ ମାସ 3 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 5ଟି ବ୍ଲକ୍ ଓ 3ଟି ବିଜ୍ଞପିତ ଅଞ୍ଚଳ ପରିଷଦ ସହ 131ଟି ଗ୍ରାମ ପଞ୍ଚାୟତର 654ଟି ଗ୍ରାମରେ ରକ୍ତ ଶିକୁଳି ରୋଗ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା 40 ବର୍ଷ ବୟସ ପର୍ଯ୍ୟନ୍ତ 43,000 ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 5,000 ଲୋକଙ୍କଠାରେ ରକ୍ତ ଶିକୁଳି ରୋଗର ଲକ୍ଷଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଚାଲିଥିବା ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ କାରିଗର ଏବଂ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଲୋକମାନଙ୍କ ଦ୍ୱାରା ଆଦୃତ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଚାଲିଥିବା ମେଳାରେ ଗୁଜରାଟ, ଉତ୍ତରପ୍ରଦେଶ, କେରଳ ଏବଂ ଅନ୍ୟ କେତେକ ରାଜ୍ୟର ପ୍ରାୟ 190 ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରିଗର ଓ ଉଦ୍ୟୋଗୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ମେଳା ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ କାଉନ୍ସେଲିଂ ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୱେବ୍ସାଇଟ୍ରେ ଲଗ୍ଇନ୍ କରି ପଞ୍ଜିକରଣ କରିବା ସହ କାଉନ୍ସେଲିଂ ସମ୍ପର୍କିତ ବିସ୍ତୃତ ତଥ୍ୟ ପାଇପାରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ସର୍ବାଧିକ 177 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରକୃତି ସହ ମିତ୍ରତା ସ୍ଥାପନ କରି ପରିବେଶ ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନର ଆବଶ୍ୟକତା କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ଅନିୟମିତତା ମାମଲାରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନୟାଗଡ଼ ଜିଲ୍ଲାରେ ବୃତ୍ତାଙ୍ଗ ଜଳସେଚନ ପ୍ରକଳ୍ପକୁ ଅନୁମତି ପ୍ରଦାନ କଲେ କେନ୍ଦ୍ର ସରକାର ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।